ଆଜି ଶ୍ରୀମନ୍ଦିର ବେଢ଼ାରେ ଭକ୍ତଙ୍କର ଭିଡ଼ ଲାଗିଛି। ହେଲେ ସେଇ ଭିଡ଼ ଭିତରେ କାଳିଆକୁ ଥରେ ଆଖି ପୂରେଇ ଦେଖିନେବାକୁ ଭାରି ମନ କରିଛି ଝିଅଟିଏ। ପାଦ ଚିପି ଚିପି ବାଇଶି ପାହାଚ ଚଢ଼ୁ ଚଢ଼ୁ ସେ ଭାବୁଛି, ସତରେ କ'ଣ ଆଜି ସେଇ କଳାଶ୍ରୀମୁଖର ଦର୍ଶନ ପାଇବା।